ମୋର ପ୍ରିୟ ବନ୍ଧୁ, ଯୀଶୁ ମହାପ୍ରଭୁକେ ଶିଲୁଆ ପକାଇବାଟା କେମିତି ହେଲେ କି ମୁଇଁ ତୋକେ କହିଦେ, ତୁଇ ଶୁନ୍। ଯୀଶୁ ମହାପ୍ରଭୁ ଆ ବୋଇ ଉପରେ ଜିଆ ରହିଲା ବୋଲେ ଲୋକମାନଙ୍କେ ବେଶୀ ବୋଲ କେଲ। ମହାପ୍ରଭୁର କଥା କୁଆଁ କେରା, ଗାଁ ଗାଁକେ ଯାଁ କେରା, ରୋଗ ଲୋକକେ ଚିଆଁ କେରା ବୋଲ କେରଲ। ଫାପରେ ରହିଲା ଲୋକକେ ଛାଡ଼ାଇଲ। ସାଇ ପାଇଁ ବେଶୀ ଲୋକମାନ ତାର ଉପରେ କୋପ ହେଲା, ହେଲେ କି ବେଶୀ ଲୋକ ଯୀଶୁ ମହାପ୍ରଭୁ କହିଲା କଥା ମାନ ଖେଲା ପାଇଟି ମାନକେ ମନ କେଲା। ସୋ କହିଗଲେ କି ତେଇ ତାର ପିଟିବାଟ ସେ ତାର ସାଙ୍ଗେ ଗେଲା। ଯୀଶୁ ମହାପ୍ରଭୁର କେତେ ଶୁଦ୍ଧ ଲୋକମାନ ବୁଲାଗେଲା ପାଇଁ, ମହାପ୍ରଭୁରେ ମନ କେଲା ପାଇଁ, ରାଜା ମନ ଦେଖା କେରା ମହାପ୍ରଭୁ ରୂପରେ କୁଲୁ ଦେଲା। ତାର ଉପରେ ରହିଲା କୋପରେ କୁଲୁର ପାଇଁ ତାକେ ଦେରା ବନ୍ଧୁକେ ବୋଲା। ବୋଟ ବୋଟ ରାଜା ମାନ ନାୟକୁଲ ମାନ ଗୋଟେ ଦିନେ କେତେଟା ଲୋକମାନକେ ତାର ଲାଗି ପଠାଇଲେ। ସେ ଆଇଲା ଲୋକମାନ ମହାପ୍ରଭୁକେ ଦେରା କେରା ଶିକ୍ଷା କିରୁଙ୍କେ ନେଲା। ସେ ବୋର୍ଡ ରାଜାମାନ ଯୀଶୁକେ ଦେଖା ତୁଇ ମହାପ୍ରଭୁ ପୌଷ କି ବୋଲେ ପଚାରିଲା। ମହାପ୍ରଭୁ ଓଇ ମୁଇଁ ମହାପ୍ରଭୁର ପୌଷେ ବୋଲେ କହିଲ। କହିଲା ବେଲକେ ସେ ଲୋକମାନ ଆର୍ ବନ୍ଦ କୋପିଆ କେରା ତାକେ ବନ୍ଦ ଶିକ୍ଷା କିରୁକେ ଦେଲା। ସେ ଲୋକ ତାକେ ମହାପ୍ରଭୁ ବିଲା କୋଙ୍କେ ମନ କିଲେ ନାଇଁ। ସେ ଶୁଦ୍ଧ ଲୋକମାନ ରୁଣ୍ଡା କେରା ଯୀଶୁକେ ମରାଉ ଦେଉକେ ବୋଲେ ଉପାୟ ସାଜିଲା। ସା ଦିନ ରାତି ତାକେ ହିଂସା କରିବା ପାଇଁ, ବାଧା କରିବା ପାଇଁ ମଦଲ କେଲା। ଆର୍ ଗୋଟେ ଦିନର ସକାଳେ ସେ ଲୋକ ତାକେ ସିଲୁଆ ଗଛ ଉପରେ ଜୀବନ ସାଙ୍ଗେ ସେ କୁଣ୍ଠି ମୋହନ ମାରିଲା। ଦୁଇଟା ଆଗକେ ଗୋଡ଼ ମାନକେ କୁଣ୍ଠି ଉତରାଇଲା। ତେଡ଼େ ବୋଲକେ ସୋ ଜୀବନ ସାଙ୍ଗେ ସେ ଆଚେ ଯୀଶୁ ମହାପ୍ରଭୁକେ ବାଧା କେରୁଙ୍କେ ଦେଲାକେ ସୃଷ୍ଟି ବେଲ ଜୋନ ଭୂଇଁ ପବନ ବେଶୀ କାନ୍ଦା କେରା ହଠାତ୍ ତୁଗା ଠିଆ ମଇଁଦନେ ସେ ଲୋକମ ସବୁ ଜୋଲ ଅନ୍ଧାରି ଆଗିଲେ। ମଇଁଦାନର ତିନି ଘଣ୍ଟର ସମୟତେ ଯୀଶୁ ମରାଗିଲ। ତାପରେ ଆର୍ ସେ ଉଜ୍ଜଲାଇଲେ ତେଡ଼େବୋଲ ବୋଟ ଭୂକମ୍ପ ମାଇଲେ। ଲଗେ ରହିଲା ସୈନ୍ଦୋଲ ମାନ ଦେଖା କେରା ହାଟା ସୋଚ ସେ ଓ ମାପୁର ପିଲା ସେ ବୋଲା ଗୋଟେ ଲୋକକେ ଗୋଟେ ଲୋକ ଖୋଇଗଲା। ସା ଦିନର ସଞ୍ଜେ ଯୀଶୁର ବିଶ୍ୱାସ ଲୋକ ଆଶା କେରା ତାର ଶରୀର ଆମକେ ସିଲୁଆ ଉନ୍ନେ ଉତରାଉ କେରା, ତାଙ୍କର ଆଚାର ପ୍ରକାର ତାର ଶରୀର ଆମକେ ଦୁବ୍ଲା ଲୁଗା ଡବାଉ କେରା, ଗୋଟେ ଡୁଙ୍ଗରେର ଖାଲେ ନିଆ କେରା ସମାଧି କେଲା। ତାର ପାଚିଲ ସେ ଲୋକ ସମାଧିର ବାଟେ ଆଡ଼ୁଗା ଗୋଟେ ବୋର୍ଡ ରାଙ୍ଗନି ପାଖନା ଆଟୁ କେଲା। ତିନ ଦିନକେ କେତେଟା ସ୍ତ୍ରୀମାନ ମାପ୍ରୁଡ଼ ସମାଧିତେ ଗନ୍ଧମ ଡାଲବା ପାଇଁ ଗେଲା। ସେ ଲୋକ ଲେଗେ ଆଇଲା ବେଲେ ତେ ଡବା ରହିଲା ବୋର୍ଡ ପାଖନା ପକ୍କେ ପେଲାଇଆ ରହିଲି। ତେଡ଼େବୋଲ ସେ ଲୋକ ଦେଖା ସା କାଲ ଭିତରେ ଯାକେରା ଦୁବ୍ଲା ଲୁଗା ଓଡ଼ା ରହିଲା। ଦୂତାକେ ଦେଖା କେରା ବେଶୀ ଡେରା ଗେଲା। ସା ଦୂତା ମାପ୍ରୁର ଆଦେଶ ଆମତେ ଉନି ଆଶା ରହିଲ। ସୋ ଦୂତା କହିଲ ମାପ୍ରୁ ଏତି ନାଏ, ସୋ ଉଟା ଅଛେ ଆର୍ ସେ ଯିବେ ନେଲ। ତୁମକେ ଉନି ଆକ୍ତୁ ସେ ଗାଲିଲାୟା ବୋଲବା ଗାଏ ଉଟା ଗେଲ, ତୁମେ ତେ ଯାକେରା ଦେଖା ବୋଲେ କହିଲ। ସୋ ଜୀବନ ରହିଲା ବୋଲେ ତୁମକେ କହିଲା ଇସି ତୁମୁ ତାକେ ଗାଲିଲାୟା ବୋଲବା ଗାଏ ଦେଖତାସ ବୋଲେ କହିଲ। ସା ଦୂତର କଥା ଶୁଣ କେରା ସ୍ତ୍ରୀମାନ ତେଉନ ଉଠା ଗେଲା। ଥାର ପାଚିଲ ଯୀଶୁର ଶିଶୁମାନ ବସାରେଲ ଗୋଟେ ଘରେ ତାଙ୍କେ ଡିସିଲ। ତୁମେ ଲୋକମ ସବେ ଯାଆ କେରା ମୁଇଁ ତୁମକେ କହିଲା କଥା ସବୁ କୁହା ବୋଲେ ତାର ଶିଶୁମାନକେ କହିଲ। ମୋକେ ନାମଲା ଲୋକ ସରଗପୁରରେ ଯାଇଦେ, ନୋ ନାମଲା ଲୋକ ନାରକଗୁଣ୍ଡମତେ ଯାଇଦେ ବୋଲେ କୁହା। ସରଗପୁରରେ ମହାପ୍ରଭୁ ଉଠା ଗେଲ। ତାକେ ନାମୁ ପାଇଲା ଲୋକକେ ସହିଜ କରିବା ପାଇଁ ସୋ ଆମର ପାଖେ ସେ ରହିଦେ। ସରଗପୁରରେ ଆମର ପାଇଁ ବୋଲ ଗେର ବାନ୍ଧା ଅଛେ। ଯୀଶୁ ଆର୍ ସେ ତାର ସରଗପୁରରେ ନେବା ପାଇଁ ଆସିଥାଏ। ତାର କଥା ଶୁଣା କେରା ତାକେ ଆମେ ନାମି ହେଲେ ସରଗପୁରରେ ଯାଉନ୍ ଦେ, ନୋ ନାମି ହେଲେ ନାରକଗୁଣ୍ଡମତେ ଯାଉନ୍ ଦେ।